ଆକାଶବାଣୀ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ଭାରତ ସମେତ ସମଗ୍ର ବିଶ୍ୱ ଆଜି ପାଳନ କରୁଛି ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯୋଗ କେବଳ ଏକ ବିଦ୍ୟା ନୁହେଁ, ଏହା ମଧ୍ୟ ଏକ ବିଜ୍ଞାନ। ଓଡ଼ିଶାରେ ରାଜ୍ୟସ୍ତରୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷା ଲାଗି ସରକାର ପ୍ରତିଶ୍ରତିବଦ୍ଧ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବଂ ଆଇସିସି ଟି20 କ୍ରିକେଟ୍ ବିଶ୍ୱକପ୍ର ସୁପର 8 ପର୍ଯ୍ୟାୟରେ 47 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କଲା ଭାରତ। ଭାରତ ସମେତ ଅନେକ ଦେଶରେ ଆଜି ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହେଉଛି। ଜାମ୍ମୁ କାଶ୍ମୀର ଆରଏସ୍ପୁରାସ୍ଥିତ ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଭାରତୀୟ ସୀମା ସୁରକ୍ଷା ବଳର ଯବାନ ଏବଂ ଅଧିକାରୀମାନେ ଯୋଗ ଦିବସ ପାଳନ କରିଛନ୍ତି। ଲଦାଖର ଲେହସ୍ଥିତ କଲୋନେଲ୍ ସୋନମ୍ ୱାଙ୍ଗଚୁକ୍ ଷ୍ଟାଡିୟମ୍ରେ ଭାରତୀୟ ସେନା ଯବାନମାନେ ଯୋଗ ଦିବସରେ ସାମିଲ ହୋଇଛନ୍ତି। ଦେଶର ଉତ୍ତର ସୀମାଞ୍ଚଳର ସବୁଠାରୁ ଅଧିକ ବରଫାବୃତ ଅଞ୍ଚଳରେ ମଧ୍ୟ ସେନା ଯବାନମାନେ ଯୋଗ ପ୍ରଦର୍ଶନ କରିଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦିବସ ପାଳନ କରିଥିବାବେଳେ ବିଜେପି ସାଂସଦ ମନୋଜ ତିୱାରୀ ସେମାନଙ୍କ ସହ ସାମିଲ ହୋଇଛନ୍ତି। ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ଉପମୁଖ୍ୟମନ୍ତ୍ରୀ ପ୍ରେମଚାନ୍ଦ ବୌରା ଏବଂ ଅନ୍ୟ କ୍ୟାବିନେଟ୍ ମନ୍ତ୍ରୀମାନେ ଜୟପୁରର ସୱାଇ ମାନସିଂ ଷ୍ଟାଡିୟମ୍ରେ ଯୋଗ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ଲକ୍ଷ୍ନୌଠାରେ ଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଉତ୍ତରାଖଣ୍ଡର ହରିଦ୍ୱାରରେ ଯୋଗଗୁରୁ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣ ଯୋଗ ଦିବସ ପାଳନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯୋଗ କେବଳ ଏକ ବିଦ୍ୟା ନୁହେଁ, ଏହା ମଧ୍ୟ ଏକ ବିଜ୍ଞାନ। ଆଜି ଶ୍ରୀନଗରରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯୋଗ ମାଧ୍ୟମରେ ମାନବତାକୁ ଅନୁଭବ କରିହୁଏ ଏବଂ ଏହା ମାଧ୍ୟମରେ ନିଜ ସହ ସାରା ବିଶ୍ୱର ମଙ୍ଗଳ ସାଧିତ ହୋଇଥାଏ। ନିଜ ଓ ସମାଜ ପାଇଁ ଯୋଗର ବାର୍ତ୍ତା ନେଇ ଶ୍ରୀ ମୋଦି କହିଛନ୍ତି ବିଶ୍ୱର ମଙ୍ଗଳ ଉଦ୍ଦେଶ୍ୟରେ ଯୋଗ ହିଁ ଏକମାତ୍ର ଉତ୍କୃଷ୍ଟ ଓ ଦୃଢ଼ ମାଧ୍ୟମ ହୋଇପାରିବ। ଏ ଅବସରରେ ପ୍ରଧାନମନ୍ତ୍ରୀ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ଲାଗି ସମସ୍ତଙ୍କୁ ପ୍ରତ୍ୟେକ ଦିନ ଯୋଗାଭ୍ୟାସ କରିବା ଲାଗି ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି
Yoga helps us realize that our welfare is related to the welfare of the world around us. When we are peaceful within, we can also make a positive impact on the world. Sathiyo, yoga keval ek vidya nahi hai, balki ek vigyan bhi hai. Aaj suchna kranti ke daur mein har aur suchna samsadhanon ki baad hai. Aise mein मानव मस्तिष्क के लिए एक विषय पर फोकस कर पाना एक बड़ी चुनौती साबित हो रहा है।
सारा विश्व रे अंतर्जातीय योग दिवस पालन होतबा बेले दिल्ली रे ବିଭିନ୍ନ ବିଭାଗର ମନ୍ତ୍ରୀ ଓ ମନ୍ତ୍ରଣାଳୟର ଅଧିକାରୀମାନେ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଦିଲ୍ଲୀର ଯମୁନା ସ୍ୱର୍ଟସ୍ କମ୍ପ୍ଲେକ୍ସରେ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ବିଭାଗୀୟ ସଚିବ ସଞ୍ଜୟ ଜାଜୁ ଲୋଧି ଗାର୍ଡେନ୍ରେ ଯୋଗ କରିଛନ୍ତି। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ନୂଆଦିଲ୍ଲୀରେ ମିଲେନିୟମ୍ ପାର୍କରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ଏଚ୍ଡି କୁମାରସ୍ୱାମୀ ଏବଂ ବିଏଲ୍ ବର୍ମା ଦିଲ୍ଲୀର ବିଭିନ୍ନ ସ୍ଥାନରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଛନ୍ତି। ମନୋନୀତ ସେନାମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ଏବଂ ନୌସେନା ମୁଖ୍ୟ ଆଡମିରାଲ୍ ଦିନେଶ କେ ତ୍ରିପାଠୀ ଆଜି ସକାଳେ ଯୋଗାଭ୍ୟାସ କରିଛନ୍ତି। ଗୁଜରାତରେ ଅତ୍ୟନ୍ତ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହେଉଛି। ରାଜ୍ୟର 312 ସ୍ଥାନରେ ଏହି ଦିବସ ପାଳନ କରାଯାଉଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ସ୍ୱତନ୍ତ୍ର ଭାବେ ଭାରତ ପାକ୍ ସୀମାରେଖା ନିକଟ ବନାସକଣ୍ଠା ଜିଲ୍ଲାରେ ରାଜ୍ୟସ୍ତରୀୟ ଯୋଗ ଦିବସ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀ ହର୍ଷ ସାଂଘଭି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। 10,000ରୁ ଅଧିକ ଲୋକ ଏହି ରାଜ୍ୟସ୍ତରୀୟ ଯୋଗ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ଯୋଗାଭ୍ୟାସ କରୁଥିବା ସୂଚନା ମିଳିଛି। ସେହିପରି ଅହମ୍ମଦାବାଦର ପବ୍ଲିକ୍ ପାର୍କରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ସୁରତରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ବିହାରର ବିଭିନ୍ନ ସ୍ଥାନରେ ଅତ୍ୟନ୍ତ ଉତ୍ସାହର ସହ ଯୋଗ ଦିବସ ପାଳିତ ହେଉଛି। ପାଟନାର ପାଟଳୀପୁତ୍ର ସ୍ୱର୍ଟସ୍ କମ୍ପ୍ଲେକ୍ସରେ ଯୋଗାଭ୍ୟାସ ଶିବିରରେ ହଜାର ହଜାର ଲୋକ ଯୋଗାଭ୍ୟାସ କରୁଛନ୍ତି। ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜେପିର ବରିଷ୍ଠ ନେତାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ସମସ୍ତିପୁରର ସରାଇରଞ୍ଜନଠାରେ ଯୋଗ ଦିବସ ପାଳନର ନେତୃତ୍ୱ ନେଇଛନ୍ତି। ଦଳୀୟ କାର୍ଯ୍ୟାଳୟ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି ନେତାମାନେ ଯୋଗ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବା ସୂଚନା ମିଳିଛି। ସଶସ୍ତ ସୀମାବଳ ବିହାର ୟୁନିଟ୍ ୟୁନିଟ୍ ପକ୍ଷରୁ ପାଟନା ସମେତ ଅନ୍ୟ କେତେକ ସ୍ଥାନରେ ଯୋଗାଭ୍ୟାସ ଶିବିର ଆୟୋଜନ କରାଯାଇଛି।
ଶୀଘ୍ର ଦେଶରୁ ଦୂରେଇ ଯିବ ଶପଥ ନେଇଛି ଭାରତ ସରକାର ଏଇ ରୋଗର ବିନାଶ ହବ ଆମେ ବି ପରୀକ୍ଷା କରି ନିଜ କର୍ତ୍ତବ୍ୟ ପାଳନ କରିବା।
ସିକିଲ୍ ସେଲ୍ ରୋଗ ଏକ ବଂଶାନୁକ୍ରମିକ ରୋଗ ଅଟେ। ଆନିମିଆ ଅର୍ଥାତ୍ ରକ୍ତହୀନତା, ଆଖି ହଳଦିଆ ପଡ଼ିବା ସହ ଶରୀରରେ ତୀବ୍ର ଯନ୍ତ୍ରଣା, କହୁଣୀ ଓ ଆଣ୍ଠୁଗଣ୍ଠି ଦରଜ ହେଉଥିଲେ ଏବଂ ବାରମ୍ବାର ଜ୍ୱର ଆସୁଥିଲେ, ଏହା ସିକିଲ୍ ସେଲ୍ ଓ ଆନିମିଆ ହୋଇଥାଇପାରେ। ଆମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏହାକୁ ସମାପ୍ତ କରିବା ପାଇଁ ରାଷ୍ଟ୍ରୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଆଜି ହିଁ ନିଜର ନିକଟତମ ଆୟୁଷ୍ମାନ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟରକୁ ଯାଇ ପରୀକ୍ଷା କରାଇ ନିଅନ୍ତୁ।
ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ଯୋଗ କୌଣସି ଜାତି କିମ୍ବା ଧର୍ମ ସହିତ ସମ୍ପୃକ୍ତ ନୁହେଁ, ଏହା ସାରା ବିଶ୍ୱକୁ ଏକ ପରିବାର ଭାବେ ବାନ୍ଧି ରଖିଥାଏ। ଆକାଶବାଣୀ ସମ୍ଭାଦ ବିଭାଗ ସହ ଆଲୋଚନା ସମୟରେ ଶ୍ରୀ କୋବିନ୍ଦ କହିଛନ୍ତି, ଯୋଗାଭ୍ୟାସ ଲୋକଙ୍କୁ ଲୋକଙ୍କ ସହ ଏବଂ ସମ୍ପ୍ରଦାୟକୁ ଆଉ ଏକ ସମ୍ପ୍ରଦାୟ ସହ ଯୋଡ଼ିଥାଏ। ଏହା ମାଧ୍ୟମରେ ବିଶ୍ୱର ଗୋଟିଏ ଦେଶ ସହ ଆଉ ଗୋଟିଏ ଦେଶ ଏକତ୍ର ହୁଏ। ସେ କହିଛନ୍ତି, ଯୋଗ ଅର୍ଥ ଶରୀର, ମନ ଏବଂ ଆତ୍ମାର ମିଳନ। ସୁସ୍ଥ ଜୀବନଯାପନ ଦିଗରେ ଏକ ସୁସ୍ଥ ମାନସିକତା କ୍ଷେତ୍ରରେ ଯୋଗ ବାଟ କଢ଼ାଇଥାଏ। ଏ ଅବସରରେ ଶ୍ରୀ କୋବିନ୍ଦ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମିଲ ହୋଇଛନ୍ତି। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୋଗ ହେଉଛି ଭାରତୀୟ ଦର୍ଶନ ଓ ଜ୍ଞାନପୁଞ୍ଜର ଏକ ଅନୁଭୂତି ସିଦ୍ଧ ବିଭବ। ଏ ଲକ୍ଷ୍ୟ ସାଧନ ନିମନ୍ତେ ନିୟମିତ ଯୋଗ ଅଭ୍ୟାସ କରିବାକୁ ସେ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ବାଚସ୍କତି ସୁରମା ପାଢ଼ୀ ଏବଂ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟ, ସାଂସଦ ଏବଂ ବିଧାୟକ ରାଜ୍ୟସ୍ତରୀୟ ଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଶ୍ରୀଲଙ୍କାର ଐତିହାସିକ ଗେଲ୍ ଦୁର୍ଗରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହେଉଛି। ସେଠାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତଙ୍କ ପକ୍ଷରୁ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଶ୍ରୀଲଙ୍କାର ବିଭିନ୍ନ ବର୍ଗର 300ରୁ ଅଧିକ ଲୋକ ଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ସେଠାରେ ଭାରତୀୟ ଉଚ୍ଚାୟୁକ୍ତଙ୍କ ନେତୃତ୍ୱରେ 10-ଦିନିଆ ଅନ୍ତର୍ଜାତୀୟ ଯୋଗ ମହୋତ୍ସବ ପାଳିତ ହେଉଛି। ଦେଶର ଛାତ୍ରଛାତ୍ରୀଙ୍କୁ ସ୍ୱାର୍ଥ ରକ୍ଷା ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀଠାରେ ଗତକାଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ପ୍ରତି ଦେଶର ନିଟ୍ ୟୁଜି ପରୀକ୍ଷା ବିବାଦ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି, ତ୍ରୁଟିଶୂନ୍ୟ ପରୀକ୍ଷା କରାଇବା ସରକାରଙ୍କ ପ୍ରତିବଦ୍ଧତା। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସରକାର କାର୍ଯ୍ୟ କରିବା ସହ କୌଣସି ସ୍ଥିତିରେ ବି ଏଥିରେ ବୁଝାମଣା କରାଯିବ ନାହିଁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଜାମ୍ମୁ କାଶ୍ମୀର ଖୁବ୍ ଶୀଘ୍ର ରାଜ୍ୟ ମାନ୍ୟତା ପାଇବ। ଗତକାଲି ଶ୍ରୀନଗରର ଶେର୍ ଇ କାଶ୍ମୀର ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରରେ ଯୁବ ସଶକ୍ତିକରଣ ଜାମ୍ମୁ କାଶ୍ମୀର ରୂପାନ୍ତର ଶୀର୍ଷକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, କିଛିଦିନ ପୂର୍ବେ ଜାମ୍ମୁ କାଶ୍ମୀରରେ ହୋଇଥିବା ସନ୍ତାସବାଦୀ ଆକ୍ରମଣର ଦୃଢ଼ ଜବାବ ଦିଆଯିବ। ଗତକାଲିଠାରୁ ଦୁଇଦିନିଆ ଜାମ୍ମୁ କାଶ୍ମୀର ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରାସ୍ତା ସଂଯୋଗୀକରଣ, ଜଳ ଯୋଗାଣ ଏବଂ ଉଚ୍ଚଶିକ୍ଷା ଭିତ୍ତିଭୂମି ସୁଦୃଢ଼ୀକରଣ ରହିଛି। କ୍ରିକେଟ୍ ଆଇସିସି ଟି20 କ୍ରିକେଟ୍ ବିଶ୍ୱକପ୍ର ସୁପର 8 ପର୍ଯ୍ୟାୟରେ ଭାରତ 47 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ୍ ବିନିମୟରେ 181 ରନ୍ ସ୍କୋର କରିଥିଲା। ଏହାର ଜବାବରେ ଆଫଗାନିସ୍ତାନ 20 ଓଭରରେ 10 ୱିକେଟ୍ ହରାଇ 134 ରନ୍ କରିବାକୁ ସକ୍ଷମ ହୋଇଥିଲା। ସୂର୍ଯ୍ୟକୁମାର ଯାଦବଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜିର ସୁପର 8 ପର୍ଯ୍ୟାୟରେ ବାଂଲାଦେଶ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଣ୍ଟିଗୁଆର ସାର୍ ଭିଭିଆନ୍ ରିଚାର୍ଡ ଷ୍ଟାଡିୟମରେ ମ୍ୟାଚ୍ ଚାଲିଛି। ଟସ୍ ଜିତି ଅଷ୍ଟ୍ରେଲିଆ ଫିଲ୍ଡିଂ ପାଇଁ ନିଷ୍ପଭି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ 20 ଓଭରରେ 8 ୱିକେଟ୍ ବିନିମୟରେ 140 ରନ୍ ସ୍କୋର କରିଛି। ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ 6 ଓଭରରେ 2 ବଲ୍ରେ 64 ରନ୍ କରିଛି। ବର୍ଷା ଯୋଗୁଁ ଏବେ ଖେଳ ବନ୍ଦ ରହିଛି। ଭାରତୀୟ ସମୟ ଆଜି ରାତି 8ଟାରେ ସୁପର 8 ପର୍ଯ୍ୟାୟର ଗ୍ରୁପ୍ 2ରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସେଣ୍ଟ ଲୁଇସିଆ ସ୍ଥିତ ଡାରେନ୍ ସାମି ନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମରେ ମୁକାବିଲା ହେବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ଭାରତ ସମେତ ସମଗ୍ର ବିଶ୍ୱ ଆଜି ପାଳନ କରୁଛି 10ମ ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଯୋଗ କେବଳ ଏକ ବିଦ୍ୟା ନୁହେଁ, ଏହା ମଧ୍ୟ ଏକ ବିଜ୍ଞାନ। ଓଡ଼ିଶାରେ ରାଜ୍ୟସ୍ତରୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷା ଲାଗି ସରକାର ପ୍ରତିଶ୍ରତିବଦ୍ଧ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆଇସିସି ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ର ସୁପର ଏଇଟ୍ ପର୍ଯ୍ୟାୟରେ 47 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।